ଓମ� ଶାନ୍ତି। 4/6/2026 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି, ମିଠେ ବଚେ, ତୁମେମାନେ ପାରଲୌକିକ ପିତା ଶିବ ବାବାଙ୍କୁ ଯଥାର୍ଥ ଭାବରେ ଜାଣିଛ, ସେଥିପାଇଁ ତୁମକୁ ହିଁ ସଚ୍ଚା ପ୍ରୀତି ବୁଦ୍ଧି ବା ଆସ୍ତିକ କୁହାଯିବ। ପ୍ରଶ୍ନ, ବାବାଙ୍କର କେଉଁ କର୍ତ୍ତବ୍ୟରୁ ପ୍ରମାଣିତ ହେଉଛି ଯେ ସିଏ ଭକ୍ତମାନଙ୍କର ରକ୍ଷକ ଅଟନ୍ତି? ଉତ୍ତର, ସମସ୍ତ ଭକ୍ତମାନଙ୍କୁ ରାବଣର ଜେଲରୁ ମୁକ୍ତ କରିବା, ଦରିଦ୍ରରୁ ସମ୍ପତ୍ତିବାନ କରାଇବା, ଏହା ଏକମାତ୍ର ବାବାଙ୍କର ହିଁ କର୍ତ୍ତବ୍ୟ ଅଟେ। ଯେଉଁମାନେ ପୁରୁଣା ଭକ୍ତ ଅଟନ୍ତି ସେମାନଙ୍କୁ ବ୍ରାହ୍ମଣ କରି ପୁଣି ଦେବତା କରିଦେବା, ଏହା ହିଁ ହେଉଛି ସେମାନଙ୍କର ରକ୍ଷା କରିବା। ତେଣୁ ଏବେ ଭକ୍ତମାନଙ୍କର ରକ୍ଷକ ନିଜର ସମସ୍ତ ଭକ୍ତମାନଙ୍କୁ ମୁକ୍ତି ଜୀବନ୍ମୁକ୍ତି ଦେବା ପାଇଁ ଆସିଛନ୍ତି। ଗୀତ, ଭୋଲେନାଥ ସେ ନିରାଲା। ଓମ୍ ଶାନ୍ତି। ପିଲାମାନେ କାହାର ଏହି ମହିମା ଶୁଣିଲେ? ଗାୟନ ମଧ୍ୟ ହେଉଛି ସର୍ବୋଚ୍ଚ ଭଗବାନ, ଏବଂ ଭଗବାନଙ୍କୁ ହିଁ ପିତା କୁହାଯାଉଛି। ସିଏ ହିଁ ସମସ୍ତ ରଚନା ବା ସୃଷ୍ଟିର ରଚୟିତା ଅଟନ୍ତି। ଯେପରି ଲୌକିକ ପିତା ମଧ୍ୟ ନିଜର ରଚନା ବା ସନ୍ତାନମାନଙ୍କର ରଚୟିତା ଅଟନ୍ତି, ପ୍ରଥମେ କନ୍ୟାଟିଏ ଆଣି ନିଜର ସ୍ତ୍ରୀ କରିଥାନ୍ତି ଏବଂ ତାଙ୍କ ଦ୍ୱାରା ରଚନା ରଚିଥାନ୍ତି। 5-7 ସନ୍ତାନ ଜନ୍ମ କରିଥାନ୍ତି, ସେମାନଙ୍କୁ କୁହାଯିବ ରଚନା। ପିତା ହେଲେ ରଚୟିତା, ସିଏ ହେଲେ ହଦର ରଚୟିତା। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ରଚନାଙ୍କୁ ରଚୟିତା ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ। ମନୁଷ୍ୟଙ୍କର ଦୁଇ ଜଣ ପିତା ତ ନିଶ୍ଚିତ ଅଛନ୍ତି, ଜଣେ ଲୌକିକ ପିତା। ଜଣେ ଲୌକିକ ପିତା ଥାନ୍ତି, ଆଉ ଜଣେ ପାରଲୌକିକ ପିତା। ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା ଅଟେ। ତାପରେ ପୁଣି ହେଉଛି ବୈରାଗ୍ୟ। ଏହି ସମୟରେ ତୁମେ ପିଲାମାନେ ସଙ୍ଗମ ଯୁଗରେ ବସିଛ, ବାକି ସମସ୍ତେ କଳିଯୁଗରେ ବସିଛନ୍ତି। ସନ୍ତାନ ତ ସମସ୍ତେ ଅଟନ୍ତି, କିନ୍ତୁ ତୁମେମାନେ ବେହଦ୍ର ପିତାଙ୍କୁ ଜାଣିଛ, ଯିଏକି ସାରା ରଚନାର ରଚୟିତା ଅଟନ୍ତି। ଲୌକିକ ପିତା ଥିଲେ କି ସେହି ପାରଲୌକିକ ପିତାଙ୍କୁ ହିଁ ଲୌକିକ ପିତା ଥିଲେ କି ସେହି ପାରଲୌକିକ ପିତାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି। ସତ୍ୟ ଯୁଗରେ ଲୌକିକ ପିତା ଥିଲେ, ପାରଲୌକିକ ପିତାଙ୍କୁ କେହି ସ୍ମରଣ କରନ୍ତି ନାହିଁ, କାରଣ ତାହା ହେଉଛି ସୁଖଧାମ। ସେହି ପାରଲୌକିକ ପିତାଙ୍କୁ ଦୁଃଖରେ ହିଁ ମନେ ପକାଇଥାନ୍ତି। ଏଠାରେ ତ ପାଠ ପଢା ଯାଉଛି, ମନୁଷ୍ୟମାନଙ୍କୁ ବୁଦ୍ଧିମାନ କରାଯାଉଛି, ଭକ୍ତି ମାର୍ଗରେ ମନୁଷ୍ୟ ବାବାଙ୍କୁ ମଧ୍ୟ ଜାଣିନାହାନ୍ତି। କହୁଛନ୍ତି ମଧ୍ୟ, ହି ପରମ ପିତା ପରମାତ୍ମା, ହି ଗଡ୍ ଫାଦର, ହି ଦୁଃଖ ହର୍ତ୍ତା ସୁଖ କର୍ତ୍ତା। ପୁଣି କହିଦେଇଥାନ୍ତି ସର୍ବବ୍ୟାପୀ। ପଥର ଭିତରେ, ଅଣୁ ପରମାଣୁ ଭିତରେ, କୁକୁର ବିଲେଇ ସମସ୍ତଙ୍କ ଭିତରେ ଅଛନ୍ତି। ପରମାତ୍ମା ପିତାଙ୍କୁ ଗାଳି ଦେବାରେ ଲାଗି ପଡ଼ିଥାନ୍ତି, ତୁମେ ବାବାଙ୍କର ହୋଇଯାଇଛ, ତେଣୁ ତୁମେ ଆସ୍ତିକ ହୋଇଗଲ। ତୁମର ବାବାଙ୍କ ସହିତ ପ୍ରୀତ ବୁଦ୍ଧି ରହିଛି, ବାକି ସମସ୍ତଙ୍କର ବାବାଙ୍କ ସହିତ ବିପରୀତ ବୁଦ୍ଧି ହୋଇଯାଇଛି। ଏବେ ତୁମେମାନେ ଜାଣିଛ, ମହାବିନାଶକାରୀ ଲଢ଼େଇ ମଧ୍ୟ ସମ୍ମୁଖରେ ଉପସ୍ଥିତ। ପୁରୁଣା ଦୁନିଆର ବିନାଶ ଅର୍ଥେ ପ୍ରତି 5000 ବର୍ଷରେ କଳିଯୁଗ ପତିତ ଦୁନିଆର ଅନ୍ତ ହୋଇ ସତ୍ୟଯୁଗୀ ପାବନ ଦୁନିଆ ବାବାଙ୍କ ଦ୍ୱାରା ସ୍ଥାପନା ହେଉଛି, ଯାହାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି। ହେ ପତିତ ପାବନ, ଆସ, ହେ ନାବିକ, ଆମକୁ ଏହି ବିଷୟ ସାଗରରୁ ମୁକ୍ତ କରି କ୍ଷୀର ସାଗରକୁ ନେଇଯାଅ। ଗାନ୍ଧିଜୀ ମଧ୍ୟ ଗାୟନ କରୁଛନ୍ତି, ଗାନ୍ଧିଜୀ ମଧ୍ୟ ଗାୟନ କରୁଥିଲେ ପତିତ ପାବନ ସୀତାରାମ, ହେ ରାମ, ସମସ୍ତ ସୀତାମାନଙ୍କୁ ପବିତ୍ର କର, ତୁମେ ସବୁ ହେଲ ସୀତା। ଭକ୍ତିନୀମାନେ, ସିଏ ହେଲେ ଭଗବାନ, ସମସ୍ତେ ତାଙ୍କୁ ଡାକୁଛନ୍ତି, ସିଏ ତୁମକୁ ପତିତରୁ ପାବନ କରୁଛନ୍ତି। ବାବା ତୁମକୁ ଅଯଥାରେ ପରିଶ୍ରମ କରାଉ ନାହାନ୍ତି, ଏମିତି କହୁନାହାନ୍ତି ଯେ ତୀର୍ଥ କରିବାକୁ ଯାଅ, କୁମ୍ଭମେଳାକୁ ଯାଅ। ନା, ଏହି ନଦୀମାନେ କୌଣସି ପତିତ ପାବନୀ ନୁହନ୍ତି। ପତିତ ପାବନ ଏକମାତ୍ର ଜ୍ଞାନର ସାଗର ବାବା ଅଟନ୍ତି। ସାଗର ବା ନଦୀମାନଙ୍କୁ କେହି ସ୍ମରଣ କରି ନଥାନ୍ତି। ସମସ୍ତେ ବାବାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ବାବା, ଆମକୁ ପବିତ୍ର କର। ବାକି ପାଣିର ନଦୀ ତ ସାରା ଦୁନିଆରେ ରହିଛି, ତାହା କଣ କେବେ ପତିତ ପାବନେ ହୋଇପାରିବ? ପତିତ ପାବନ କେବଳ ଏକ ବାବାଙ୍କୁ ହିଁ କୁହାଯାଏ। ପତିତ ପାବନ କେବଳ ଏକ ବାବାଙ୍କୁ ହିଁ କୁହାଯାଏ। ସିଏ ଯେତେବେଳେ ଆସିବେ ସେତେବେଳେ ହିଁ ଆସି ପବିତ୍ର କରିବେ। ଭାରତର ମହିମା ବହୁତ ମହାନ ଅଟେ। ଭାରତ ସର୍ବଧର୍ମର ତୀର୍ଥସ୍ଥାନ ଅଟେ। ଶିବ ଜୟନ୍ତୀର ଗାୟନ ମଧ୍ୟ ଏହିଠାରେ କରାଯାଏ। ସତ୍ୟଯୁଗତ ହେଉଛି ପବିତ୍ର ଦୁନିଆ। ସେଠାରେ ଦେବୀ ଦେବତାମାନେ ରହିଥାନ୍ତି। ଦେବତାମାନଙ୍କର ମହିମାରେ ଗାୟନ କରାଯାଏ। ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ ଚନ୍ଦ୍ରବଂଶୀମାନଙ୍କୁ ଚଉଦ କଳା କୁହାଯିବ। ପୁଣି ସିଢ଼ିରେ ତଳକୁ ଖସିଥାନ୍ତି। ବାବା ଆସି ଗୋଟିଏ ସେକେଣ୍ଡରେ ସିଢ଼ି ଚଢ଼ାଇ ଶାନ୍ତିଧାମ ସୁଖଧାମକୁ ନେଇ ଯାଇଥାନ୍ତି। ପୁଣି ଚଉରାଶି ଜନ୍ମର ଚକ୍ର ଲଗାଇ ସିଢ଼ିରେ ତଳକୁ ଖସିଥାନ୍ତି। କେହି ତ ଚଉରାଶି ଜନ୍ମ ନିଶ୍ଚିତ ନେଇଥିବେ, କେହି ତ ଚଉରାଶି ଜନ୍ମ ନିଶ୍ଚିତ ନେଇଥିବେ। ମୁଖ୍ୟ ହେଲା ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତା ଶ୍ରୀମଦ୍ ଭାଗବତ, ଅର୍ଥାତ୍ ଯାହା ଭଗବାନଙ୍କ ଦ୍ଵାରା ଉଚ୍ଚାରିତ। ପରନ୍ତୁ ଭଗବାନ କାହାକୁ କୁହାଯାଏ ଏହି କଥା ପତିତ ମନୁଷ୍ୟମାନେ ଜାଣିନାହାନ୍ତି। ପତିତ ପାବନ ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ନିରାକାର ଶିବ ହିଁ ଅଟନ୍ତି, କିନ୍ତୁ ସିଏ କେବେ ଆସିଥିଲେ ଏକଥା କେହି ଜାଣିନାହାନ୍ତି। ବାବା ନିଜେ ଆସି ନିଜର ପରିଚୟ ଦେଇଥାନ୍ତି। ଏବେ ଦେଖ, ଏହି ପୁତ୍ର ଏବଂ କନ୍ୟାମାନେ ଉଭୟେ ବାବା କହୁଛନ୍ତି। ଗାୟନ ମଧ୍ୟ ରହିଛି, ତୁମେ ମାତା ପିତା, ତୁମଠାରୁ ଏହି ରାଜଯୋଗ ଶିକ୍ଷା କରିବା, ତୁମଠାରୁ ଏହି ରାଜଯୋଗ ଶିକ୍ଷା କରିବା ଦ୍ଵାରା ଆମେ ଅପାର ସୁଖ ପ୍ରାପ୍ତ କରୁଛୁ। ତୁମେ ଏଠାକୁ ଆସୁଛ ବେହଦ ବାବାଙ୍କ ଠାରୁ ସ୍ୱର୍ଗ ଦୁନିଆରେ ଏକୋଇଶ ଜନ୍ମର ସମ୍ପତ୍ତି ପ୍ରାପ୍ତ କରିବା ପାଇଁ। ଏବେ ଶିବ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି। ରାବଣକୁ ମଧ୍ୟ ଭାରତରେ ହିଁ ଦେଖାଉଛନ୍ତି, କିନ୍ତୁ ଅର୍ଥ କିଛି ବି ବୁଝିନାହାନ୍ତି। ଶିବ ଆମର ବେହଦର ପିତା ଅଟନ୍ତି, ଏହି କଥା କେହି ଜଣେ ହେଲେ ବି ଜାଣିନାହାନ୍ତି। କେବଳ ଶିବଙ୍କର ପୂଜା କରିଚାଲିଛନ୍ତି। ଯେତେବେଳେ ସାରା ବୃକ୍ଷ ତମୋପ୍ରଧାନ ହୋଇଯାଇଥାଏ ସେତେବେଳେ ବାବା ଆସିଥାନ୍ତି। ନୂଆ ଦୁନିଆରେ ଭାରତ ସ୍ୱର୍ଗ ଥିଲା, ଭାରତରେ ହିଁ ସତ୍ୟଯୁଗ ଥିଲା, ଭାରତରେ ହିଁ ଏବେ କଳିଯୁଗ ଅଛି। ବାବା ବୁଝାଉଛନ୍ତି, ପ୍ରଥମେ ପ୍ରଥମେ ତୁମେମାନେ ସ୍ୱର୍ଗର ମାଲିକ ଥିଲ, ଏବେ ତୁମେ ଚଉରାଶି ଜନ୍ମ ଭୋଗ କରି ନର୍କବାସୀ ହୋଇଯାଇଛ। ଏବେ ମୁଁ ତୁମକୁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା, ପତିତରୁ ପାବନ କରୁଛି। ଭକ୍ତି ଅର୍ଥାତ୍ ବ୍ରହ୍ମାଙ୍କର ରାତି, ଜ୍ଞାନ ଅର୍ଥାତ୍ ବ୍ରହ୍ମାଙ୍କର ଦିନ। ତୁମେ ବ୍ରହ୍ମା କୁମାର କୁମାରୀମାନେ ଦିନ ଅର୍ଥାତ୍ ଆଲୋକକୁ ଯାଉଛ। ଏବେ ଏହି ପୁରୁଣା ଦୁନିଆରେ ନିଆଁ ଲାଗିବ, ନିଶ୍ଚିତ ଏହା ମହାଭାରତ ଲଢ଼େଇ ହିଁ ଅଟେ। ନିଶ୍ଚିତ ଭାବରେ ଏହି ମହାଭାରତ ଲଢ଼େଇ ପରେ ହିଁ ଭାରତ ସ୍ୱର୍ଗ ହୋଇଥାଏ। ଅନେକ ଧର୍ମର ବିନାଶ ହୋଇ ଗୋଟିଏ ଧର୍ମର ସ୍ଥାପନା ହୋଇଥାଏ। ତୁମେ ପିଲାମାନେ ବାବାଙ୍କର ସହଯୋଗୀ ହୋଇ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛ। ତୁମେ ସ୍ୱର୍ଗର ମାଲିକ ହେବାର ଯୋଗ୍ୟ ହୋଇଗଲେ ବିନାଶ ମଧ୍ୟ ଆରମ୍ଭ ହୋଇଯିବ। ଏହା ହେଉଛି ଶିବ ବାବାଙ୍କର ଜ୍ଞାନ ଯଜ୍ଞ। ତେବେ ଶିବ କୁହ ବା ରୁଦ୍ର କୁହ, କୃଷ୍ଣ ଜ୍ଞାନଯଜ୍ଞ ବୋଲି କେବେ କୁହାଯିବ ନାହିଁ। କୃଷ୍ଣ ଜ୍ଞାନଯଜ୍ଞ ବୋଲି କେବେ କୁହାଯାଏ ନାହିଁ। ସତ୍ୟ ତ୍ରେତା ଯୁଗରେ କେବେ ହେଲେ ଯଜ୍ଞ ହୁଏ ନାହିଁ। ଯଜ୍ଞ ସେତେବେଳେ ରଚନା କରାଯାଏ ଯେତେବେଳେ ଉପଦ୍ରବ ହୋଇଯାଏ। ଯଜ୍ଞ ସେତେବେଳେ ରଚନା କରାଯାଏ ଯେତେବେଳେ ଉପଦ୍ରବ ହୋଇଥାଏ। ଯଦି ଶସ୍ୟହାନି ଯଦି ଶସ୍ୟହାନି ହେବ ବା ଯୁଦ୍ଧ ଲାଗିବ ତେବେ ଶାନ୍ତି ସ୍ଥାପନ କରିବା ପାଇଁ ଯଜ୍ଞ ଆରମ୍ଭ କରିଥାନ୍ତି। ତୁମେ ପିଲାମାନେ ଜାଣିଛ, ବିନାଶ ନ ହେଲେ ତ ଭାରତ ସ୍ୱର୍ଗ ହୋଇପାରିବ ନାହିଁ। ଭାରତ ମାତା ଶିବଶକ୍ତି ସେନାଙ୍କର ଗାୟନ ରହିଛି, ବନ୍ଦନା ପବିତ୍ର ଆତ୍ମାଙ୍କର ହିଁ କରାଯାଇଥାଏ। ତୁମ ମାତାମାନଙ୍କୁ ବନ୍ଦେ ମାତରମ୍ କୁହାଯାଏ, କାହିଁକି ନା ତୁମେମାନେ ହିଁ ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରିଥିଲ। ଏବେ ବାବା କହୁଛନ୍ତି, ମୃତ୍ୟୁ ତ ସମସ୍ତଙ୍କର ମୁଣ୍ଡ ଉପରେ ଖଣ୍ଡାଧାର ଭଳି ଝୁଲୁଛି, ସେଥିପାଇଁ ଏବେ ଏହି ଗୋଟିଏ ଜନ୍ମ ପବିତ୍ର ହୁଅ ଏବଂ ବାବାଙ୍କୁ ସ୍ମରଣ କର, ତେବେ ତୁମେ ତମୋ ପ୍ରଧାନରୁ ସତପ୍ରଧାନ ହୋଇଯିବ। ଏବେ ତୁମେ ଶୂଦ୍ରରୁ ବ୍ରାହ୍ମଣ ହୋଇ ପୁଣି ଦେବତା ହେବ, ଏହା କୌଣସି ନୂଆ କଥା ନୁହେଁ। କଳ୍ପ କଳ୍ପ 5000 ବର୍ଷର ଏହି ଚକ୍ର ଘୁରି ଚାଲିଛି, ନର୍କରୁ ସ୍ୱର୍ଗ ପାଲଟି ଯାଉଛି। ପତିତ ଦୁନିଆରେ ମନୁଷ୍ୟମାନେ ଯାହା କିଛି ବି କର୍ମ କରୁଛନ୍ତି ତାହା ବିକର୍ମ ହିଁ ହୋଇଯାଉଛି। ବାବା କହୁଛନ୍ତି, 5000 ବର୍ଷ ପୂର୍ବରୁ ମଧ୍ୟ ତୁମକୁ କର୍ମ ଅକର୍ମ ବିକର୍ମର ଗତି ବିଷୟରେ ବୁଝାଇଥିଲି, ଏବେ ପୁନର୍ବାର ତୁମକୁ ବୁଝାଉଛି। ମୋ ପରମ ପିତା ପରମାତ୍ମା ନିରାକାର ତୁମର ପିତା ଅଟେ। ଏହି ଶରୀର ଯାହାର ମୁଁ ଆଧାର ନେଇଛି ସିଏ କୌଣସି ଭଗବାନ ନୁହନ୍ତି, ମନୁଷ୍ୟକୁ ଦେବତା ମଧ୍ୟ କୁହାଯାଇପାରିବ ନାହିଁ। ତେବେ ମନୁଷ୍ୟକୁ ଭଗବାନ କିପରି କହିପାରିବା? ବାବା ବୁଝାଉଛନ୍ତି, ତୁମେ 84 ଜନ୍ମ ନେଇ ସିଢ଼ିରେ ତଳକୁ ଖସି ଖସି ଆସିଛ, ଉପରକୁ ତ କେହି ଯାଇପାରିବେ ନାହିଁ। ସମସ୍ତେ ପତିତ ହେବାର ରାସ୍ତା ହିଁ ବତାଇଥାନ୍ତି, ନିଜେ ମଧ୍ୟ ପତିତ ହୋଇ ଚାଲିଥାନ୍ତି। ସେଥିପାଇଁ ବାବା କହୁଛନ୍ତି, ସେମାନଙ୍କର ଉଦ୍ଧାର କରିବା ପାଇଁ ମଧ୍ୟ ମୋତେ ଆସିବାକୁ ପଡ଼ିଥାଏ। ଏହା ହେଲା ରାବଣ ରାଜ୍ୟ। ତୁମେ ଏବେ ରାବଣ ରାଜ୍ୟରୁ ବାହାରି ଆସିଛ, ଧୀରେ ଧୀରେ ସମସ୍ତଙ୍କୁ ଜଣାପଡ଼ିବ, ବ୍ରାହ୍ମଣ ହେବା ବିନା ଶିବ ବାବାଙ୍କ ଠାରୁ ସମ୍ପତ୍ତି ନେଇପାରିବେ ନାହିଁ। ପିତା ତ 2 ଜଣ ହିଁ ଅଟନ୍ତି, ଜଣେ ହେଲେ ନିରାକାରୀ ପିତା ଶିବ ବାବା, ଆଉ ଜଣେ ସାକାରୀ ବା ଲୌକିକ ପିତା। ସାକାରୀ ବା ଦେହଧାରୀ ପିତାଙ୍କ ଠାରୁ ସାକାରୀ ସନ୍ତାନମାନଙ୍କୁ ସମ୍ପତ୍ତି ମିଳିଥାଏ ଏବଂ ନିରାକାରୀ ପିତାଙ୍କ ଠାରୁ ନିରାକାରୀ ଆତ୍ମାମାନଙ୍କୁ ସମ୍ପତ୍ତି ମିଳିଥାଏ। ଏବେ ତୁମେ ପିଲାମାନେ ଜାଣିଛ ଯେ ମିଠା ମିଠା ଶିବ ବାବାଙ୍କ ଠାରୁ ଆମେ 21 ଜନ୍ମ ପାଇଁ ସୁଖଧାମର ସମ୍ପତ୍ତି ନେବା ପାଇଁ ଆସିଛୁ। ଆମେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛୁ, ଆମର କୌଣସି ଅସ୍ତ୍ରଶସ୍ତ୍ର ଆଦି ନାହିଁ। ତେବେ ବାବାଙ୍କ ସହିତ ଯୋଗ ଲଗାଇ ବିକର୍ମ ବିନାଶ କରି ବିଷ୍ଣୁପୁରୀର ମାଲିକ ହେଉଛୁ। ଏବେ ଅମର ଲୋକକୁ ଯିବା ପାଇଁ ଅମର କଥା ଶୁଣୁଛୁ, ସେଠାରେ ଅକାଳ ମୃତ୍ୟୁ କେବେ ବି ହୋଇନଥାଏ, ଦୁଃଖର ଚିହ୍ନ ବର୍ଣ୍ଣ ନଥାଏ। ତୁମେ ପିଲାମାନେ ଆସିଛ ବେହଦ୍ର ପିତାଙ୍କ ଦ୍ୱାରା ଶ୍ରୀମତରେ ଚାଲି ଶ୍ରେଷ୍ଠରୁ ଶ୍ରେଷ୍ଠ ଦେବୀ ଦେବତା ବନିବା ପାଇଁ। ଏହା କୌଣସି ଶାସ୍ତ୍ରର ଜ୍ଞାନ ନୁହେଁ, ଭକ୍ତି ମାର୍ଗରେ ଦେଖାଇଥାନ୍ତି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ଜନ୍ମ ନେଇଛନ୍ତି, ତାଙ୍କ ହାତରେ ପୁଣି ଶାସ୍ତ୍ର ଦେଖାଇଛନ୍ତି। ବାବା କହୁଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ମୁଁ ତୁମକୁ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛି, ମୁଁ ହିଁ ଜ୍ଞାନର ସାଗର ଅଟେ। ଗାୟନ ମଧ୍ୟ କରୁଛନ୍ତି, ଜ୍ଞାନ ସୂର୍ଯ୍ୟ ପ୍ରକଟ ଅଜ୍ଞାନ ଅନ୍ଧେର ବିନାଶ। ସତ୍ୟ ଯୁଗରେ ଅଜ୍ଞାନତା ନଥାଏ। ଯେତେବେଳେ ଭାରତରେ ସତ୍ୟଯୁଗ ଥିଲା ସେତେବେଳେ ଭାରତ ହୀରା ତୁଲ୍ୟ ଥିଲା, ହୀରା ନୀଳାର ମହଲ ତିଆରି ହୋଇଥିଲା। ଏବେ ତ ମନୁଷ୍ୟମାନଙ୍କୁ ପୁରା ପେଟ ଖାଇବା ପାଇଁ ବି ମିଳୁନାହିଁ। ଦରିଦ୍ର ବିଶ୍ୱକୁ ପୁଣି ଥରେ ସମୃଦ୍ଧିଶାଳୀ କିଏ କରିବ? ଏହି କାର୍ଯ୍ୟ ବାବାଙ୍କର ହିଁ ଅଟେ, ବାବାଙ୍କୁ ହିଁ ଦୟା ଲାଗୁଛି। ବାବା କହୁଛନ୍ତି ତୁମକୁ ରାଜଯୋଗ ଶିଖାଇବା ପାଇଁ ଆସିଛି। ନରକୁ ନାରାୟଣ, ନାରୀକୁ ଲକ୍ଷ୍ମୀ, ନରକୁ ନାରାୟଣ, ନାରୀକୁ ଲକ୍ଷ୍ମୀ କରୁଛି। ତମାନଙ୍କର ରକ୍ଷକ ବାବା ହିଁ ଅଟନ୍ତି। ତୁମମାନଙ୍କୁ ରାବଣର ଜେଲରୁ ମୁକ୍ତ କରି ସୁଖଧାମକୁ ନେଇଯାଉଛି। ସାରା ଦୁନିଆରେ ଯେଉଁମାନେ ବ୍ରାହ୍ମଣ ହେବେ ସେହିମାନେ ଦେବତା ହେବେ। ବ୍ରହ୍ମାଙ୍କର ନାମ ମଧ୍ୟ ବିଖ୍ୟାତ ଅଟେ, ପ୍ରଜାପିତା ବ୍ରହ୍ମା। ତୁମେ ବ୍ରାହ୍ମଣମାନେ ହେଲ ସମସ୍ତଙ୍କ ଠାରୁ ଉତ୍ତମ। ତୁମେ ଭାରତର ପ୍ରକୃତ ଆତ୍ମିକ ସେବା କରୁଛ। ବାବାଙ୍କର ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। ପତିତରୁ ପାବନ ହେବା ପାଇଁ ଆଉ କୌଣସି ରାସ୍ତା ନାହିଁ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆତ୍ମାର ବିକାର ରୂପୀ ଖାଦ ଭସ୍ମ ହେବ। ପଣିଆମାନେ ଜାଣିଛନ୍ତି ଖାଣ୍ଟି ସୁନା କିପରି ଖାଦ ମିଶା ସୁନାରେ ପରିଣତ ହୋଇଥାଏ। ସେଥିରେ ଚାନ୍ଦି, ତମ୍ବା, ଲୁହା ଇତ୍ୟାଦି ମିଶାଇଥାନ୍ତି। ତୁମେମାନେ ମଧ୍ୟ ପ୍ରଥମେ ସତୁପ୍ରଧାନ ଥିଲ, ପୁଣି ତୁମମାନଙ୍କ ଭିତରେ ବିକାରର ଖାଦ ମିଶିବା ଦ୍ୱାରା ତମ ପ୍ରଧାନ ହୋଇଯାଇଛ। ଏବେ ପୁଣି ତୁମକୁ ସତୁପ୍ରଧାନ ହେବାକୁ ପଡ଼ିବ, ତେବେ ଯାଇ ସତ୍ୟଯୁଗକୁ ଯାଇପାରିବ। ବାବା କହୁଛନ୍ତି କୌଣସି ବି ଦେହଧାରୀକୁ ମନେ ପକାଅ ନାହିଁ। ଗୃହସ୍ଥ ବ୍ୟବହାରରେ ରହି ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାକୁ ସ୍ମରଣ କର ନାହିଁ, ତେବେ ତୁମେ ସ୍ୱର୍ଗପୁରୀର ମାଲିକ ହୋଇଯିବ। ଭାରତ ସ୍ୱର୍ଗ ଅଥବା ବିଷ୍ଣୁପୁରୀ ଥିଲା, ଏବେ ରାବଣପୁରୀ ହୋଇଯାଇଛି, ପୁଣି ବିଷ୍ଣୁପୁରୀ ନିଶ୍ଚିତ ହେବ। ସାଧୁ ସନ୍ଥ ଆଦି ସମସ୍ତଙ୍କର ଉଦ୍ଧାର କରିବା ପାଇଁ ମୁଁ ଆସୁଛି। ସେଥିପାଇଁ କୁହାଯାଉଛି ୟଦା ୟଦା ହି ଧର୍ମସ୍ୟ। ଏହା ଭାରତର ହିଁ କାହାଣୀ ଅଟେ। ସମସ୍ତଙ୍କର ସଦ୍ଗତି ଦାତା ମୁଁ ଏକମାତ୍ର ତୁମର ପିତା ଶିବ ଅଟେ। ଶିବ, ରୁଦ୍ର ଇତ୍ୟାଦି ସବୁ ତାଙ୍କର ହିଁ ନାମ ଅଟେ, ଅନେକ ନାମ ଦେଇଛନ୍ତି। ବାବା କହୁଛନ୍ତି ମୋର ଅସଲି ନାମ ତ କେବଳ ଶିବ ହିଁ ଅଟେ। ମୁଁ ହେଉଛି ଶିବ, ତୁମେ ସବୁ ପିଲାମାନେ ଶାଲିଗ୍ରାମ ଅଟ। ତୁମେମାନେ ଅଧାକଳ୍ପ ଦେହ ଅଭିମାନୀ ହୋଇଛ, ଏବେ ଦେହି ଅଭିମାନୀ ହୁଅ। ଏକମାତ୍ର ବାବାଙ୍କୁ ଜାଣିଗଲେ ବାବାଙ୍କ ଦ୍ୱାରା ତୁମେ ସବୁକିଛି ଜାଣିଯାଇଥାଅ, ମାଷ୍ଟର ଜ୍ଞାନ ସାଗର ହୋଇଯାଇଥାଅ। ଏକମାତ୍ର ବାବାଙ୍କୁ ଜାଣିଗଲେ ବାବାଙ୍କ ଦ୍ୱାରା ତୁମେ ସବୁକିଛି ଜାଣିଯାଇଥାଅ, ମାଷ୍ଟର ଜ୍ଞାନର ସାଗର ହୋଇଯାଇଥାଅ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର। ଶ୍ରୀମତ ଆଧାରରେ ଚାଲି ଶ୍ରେଷ୍ଠରୁ ଶ୍ରେଷ୍ଠ ଦେବତା ହେବାକୁ ପଡ଼ିବ। ସାରା ବିଶ୍ୱର ସଚ୍ଚା ସଚ୍ଚା ଆତ୍ମିକ ସେବା କରିବାକୁ ହେବ। ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ କରିବାରେ ବାବାଙ୍କର ପୁରା ପୁରା ସହଯୋଗୀ ହେବାକୁ ହେବ। ଦୁଇ ନମ୍ବର, ଆତ୍ମାକୁ ସଚ୍ଚା ସୁନା କରିବା ପାଇଁ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଦେହଧାରୀଙ୍କୁ ମନେ ପକାଇବାର ନାହିଁ। ପାରଲୌକିକ ବାବାଙ୍କ ସହିତ ସଚ୍ଚା ସଚ୍ଚା ପ୍ରୀତି ରଖିବାକୁ ହେବ। ବରଦାନ, ଆତ୍ମିକ ଉନ୍ନତିର ସାଧନ ଦ୍ୱାରା ସବୁ ପ୍ରକାରର ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରୁଥିବା ଅକାଳ ମୂରତ ଭବ। ଆତ୍ମିକ ଉନ୍ନତିର ସାଧନ ଦ୍ୱାରା ସବୁ ପ୍ରକାରର ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରୁଥିବା ଅକାଳ ମୂରତ ଭବ। ଯେପରି ଶରୀର ନିର୍ବାହ କରିବା ପାଇଁ ଅନେକ ପ୍ରକାରର ଉପାୟ କରୁଛ, ସେହିପରି ଆତ୍ମିକ ଉନ୍ନତି ପାଇଁ ମଧ୍ୟ ଉପାୟ କର। ଏଥିପାଇଁ ସର୍ବଦା ଅକାଳ ମୂରତ ସ୍ଥିତିରେ ସ୍ଥିତ ହୋଇ ରହିବାର ଅଭ୍ୟାସ କର। ଯେଉଁମାନେ ନିଜକୁ ଅକାଳ ମୂରତ ଅର୍ଥାତ୍ ଆତ୍ମା ମନେ କରି ସବୁ କାର୍ଯ୍ୟ କରିଥାନ୍ତି, ସେମାନେ ଅକାଳ ମୃତ୍ୟୁରୁ, ଅକାଳ ଦୁର୍ଭିକ୍ଷରୁ, ଏବଂ ସବୁ ପ୍ରକାରର ସମସ୍ୟାରୁ ରକ୍ଷା ପାଇଯାଆନ୍ତି। ତେବେ ମାନସିକ ଚିନ୍ତାକୁ, ମାନସିକ ପରିସ୍ଥିତିଗୁଡ଼ିକୁ ଦୂର କରିବା ପାଇଁ କେବଳ ନିଜର ପୁରୁଣା ଶରୀରର ସ୍ମୃତିକୁ ସମାପ୍ତ କରିଚାଲ। ସ୍ଲୋଗାନ, କୌଣସି କଥାରେ ଯିଏ ବାରମ୍ବାର ଫିଲ୍ କରିଥାଏ ଅଥବା ଦୁଃଖ ବା ଅପମାନର ଅନୁଭବ କରିଥାଏ ସେ ଫାଇନାଲ ପରୀକ୍ଷାରେ ଫେଲ୍ ହୋଇଯାଏ। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହୁଥିବା ଆତ୍ମାମାନଙ୍କର ସର୍ବଦା ହର୍ଷିତ ରହୁଥିବା ଆତ୍ମାମାନଙ୍କର ସ୍ମାରକୀ ବିଷ୍ଣୁଙ୍କ ରୂପରେ ଦେଖାଇଛନ୍ତି। ବିଷ୍ଣୁ କ୍ଷୀରସାଗରରେ ଆରାମରେ ଶୋଇବା ସହିତ ଜ୍ଞାନକୁ ସ୍ମରଣ କରି ହର୍ଷିତ ହେଉଛନ୍ତି। ତେଣୁ ସର୍ବଦା ହର୍ଷିତ ରହିବାର ସାଧନ ହେଲା ଜ୍ଞାନକୁ ସ୍ମରଣ କରିବା। ଯେଉଁମାନେ ଯେତିକି ଜ୍ଞାନକୁ ମନନ ଚିନ୍ତନ କରିଥାନ୍ତି ସେମାନେ ସେତିକି ହର୍ଷିତ ରହିଥାନ୍ତି। କୌଣସି ବି ପରିସ୍ଥିତି ସେମାନଙ୍କର ସାହସକୁ ବା ଉମଙ୍ଗ ଉତ୍ସାହକୁ କମ୍ କରିପାରିବ ନାହିଁ। ସେମାନେ ସହନଶୀଳର ଶକ୍ତି ଆଧାରରେ ସବୁ ପ୍ରକାରର ପରିସ୍ଥିତିକୁ ସହଜରେ ଅତିକ୍ରମ କରିଯାଇଥାନ୍ତି। ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ, ମନୁଷ୍ୟଙ୍କୁ ସାକ୍ଷାତକାର କିପରି ହୋଇଥାଏ। ଏହି ଯେଉଁ ଦିବ୍ୟ ସାକ୍ଷାତକାର ହୋଇଥାଏ ଏହାର ଦର୍ଶନ ବିଦ୍ୟା ମଧ୍ୟ ବହୁତ ସୂକ୍ଷ୍ମ ଅଟେ। ଏମାନେ ସୂକ୍ଷ୍ମ ବା ଅନ୍ତବାହକ ଶରୀର ଆଧାରରେ ଯାଇ ଏବଂ ବୁଲି ଆସିଥାନ୍ତି, ଯେପରି କେହି କେହି ବାହାରକୁ ବୁଲିବାକୁ ଯାଇଥାନ୍ତି ନା। ଏମିତି ତ ନୁହେଁ କି ବୁଲିବାକୁ ଗଲା ଅର୍ଥାତ୍ ମରିଗଲା, ସିଏ ଭ୍ରମଣ କରି ପୁଣି ଲେଉଟି ଆସିବ ନା। ସେହିପରି ଆତ୍ମା ଏହି ଶରୀରରୁ ବାହାରି ସୂକ୍ଷ୍ମ ଶରୀର ଦ୍ୱାରା ବୁଲିବାକୁ ଯାଇଥାଏ। କିଛି ସମୟ ପାଇଁ ଏହି ଆତ୍ମା ଉଡ଼ନ୍ତା ଚଢ଼େଇ ହୋଇଯାଇଥାଏ। ଏହା ମଧ୍ୟ ପରମାତ୍ମାଙ୍କର କାର୍ଯ୍ୟ, ଯାହାକି ବୁଦ୍ଧି ରୂପକ ଡୋରକୁ ଟାଣି ଦିବ୍ୟ ଦୃଷ୍ଟି ଦ୍ୱାରା ତାକୁ ସାକ୍ଷାତକାର କରାଇଥାନ୍ତି। ଯେପରି ରାତିରେ ଆମେ ଆତ୍ମା ଶରୀରରୁ ପୃଥକ ହୋଇ ସୁଖ ପଥ ଅଥବା ସ୍ୱପ୍ନର ସ୍ଥିତିରେ ଚାଲିଯାଇଥାଏ, ସେହି ସମୟରେ ଶରୀର ଶାନ୍ତ ଥାଏ ଏବଂ ଦେହ ଓ ଦେହର ଧର୍ମକୁ ଭୁଲି ଯାଇଥାଏ। କିନ୍ତୁ ଏମିତି ନୁହେଁ କେହି ଶରୀରରୁ ମରିଗଲା, ପୁଣି ଯେତେବେଳେ ଜାଗ୍ରତ ଅବସ୍ଥାକୁ ଆସିଥାଏ ସେତେବେଳେ ସେହି ରାତିର ସ୍ୱପ୍ନକୁ ମଧ୍ୟ ବର୍ଣ୍ଣନା କରି ଶୁଣାଇଥାଏ। ସେହିପରି ପରମାତ୍ମାଙ୍କ ସହିତ ଯୋଗ ଲଗାଇବା ଦ୍ୱାରା ପରମାତ୍ମା ପୁଣି ଦିବ୍ୟ ଦୃଷ୍ଟି ଦ୍ୱାରା ଆତ୍ମାକୁ ଭ୍ରମଣ କରାଇଥାନ୍ତି। ପୁଣି ଯେତେବେଳେ ଧ୍ୟାନ ଅବସ୍ଥାରୁ ଫେରି ଆସନ୍ତି ସେତେବେଳେ ସେହି ଦେଖିଥିବା ସାକ୍ଷାତକାର ଦୃଶ୍ୟକୁ ବର୍ଣ୍ଣନା କରି ଶୁଣାଇଥାନ୍ତି କି ମୁଁ ଏହି ସବୁ ଦୃଶ୍ୟ ଦେଖିକରି ଆସିଲି। ସେହି ସ୍ୱପ୍ନ ହୁଏତ ରଜଗୁଣୀ ତମଗୁଣୀ ବି ହୋଇଥାଉ, କିନ୍ତୁ ଏହି ଧ୍ୟାନ ପୁଣି ଶତଗୁଣୀ ଅବସ୍ଥା ହୋଇଥାଏ। ତେଣୁ ଧ୍ୟାନରେ ଯିବା ଦ୍ୱାରା ଶରୀରର ମୃତ୍ୟୁ ହୁଏ ନାହିଁ, କିନ୍ତୁ ଶରୀରର ଅନୁଭବ ଲୁପ୍ତ ହୋଇଯାଇଥାଏ। ଯେପରି କ୍ଲୋରୋଫର୍ମ ପ୍ରୟୋଗ କରିବା ଦ୍ୱାରା ଶରୀର ନିଷ୍କ୍ରିୟ ହୋଇଯାଇଥାଏ। ଦେଖ ଡକ୍ଟର ଯେତେବେଳେ କୌଣସି ଅଙ୍ଗକୁ ନିଷ୍କ୍ରିୟ କରିଥାନ୍ତି ସେତେବେଳେ ଇଞ୍ଜେକ୍ସନ ଦେଇ ନିଷ୍କ୍ରିୟ କରିଥାନ୍ତି, କିନ୍ତୁ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କ୍ରିୟାଶୀଳ ଥାଏ। ଧ୍ୟାନସ୍ଥ ହେବା ମଧ୍ୟ ଏହିପରି ଅବସ୍ଥା, ଯେମିତିକି ଆତ୍ମା ଉଡ଼ିକରି ଯାଇ ଭ୍ରମଣ କରି ଆସେ କିନ୍ତୁ ଶରୀର ମରିଯାଏ ନାହିଁ। ତେବେ ଏହି ଡୋରକୁ ଟାଣିବାର ସ୍ମୃତି ମଧ୍ୟ ପରମାତ୍ମାଙ୍କ ଠାରେ ରହିଛି, ମନୁଷ୍ୟ ଆତ୍ମାଙ୍କ ପାଖରେ ନାହିଁ। ଆଚ୍ଛା, ଓମ୍ ଶାନ୍ତି।